ಓಂ ಶಾಂತಿ. ಅಜರ ಸಕಾರ ಮಹಾವಾಕ್ಯ ಸೋಳ ಏಪ್ರಿಲ್ 2026 ಮಧುರ ಸಂತಾನ ಮನೆ, ಯೋಗ ದ್ವಾರಾ ಹಿ ಆತ್ಮಾರ ಖಾದ ಬಾಹರಿಬ, ಬಾಬಾಙ್ಕ ಠಾರು ಪೂರಾ ಸಂಪತ್ತಿ ಮಿಳಿಬ, ಸೆಥಿಪಾಯಿ ಜೆತೆ ದೂರ ಸಂಭವ ಯೋಗ ಬಳಕು ಬಢಾಓ. ಪ್ರಶ್ನ: ದೇವೀ ದೇವತಾ ಮಾನಂಕರ କର୍ମ ଶ୍ରେଷ୍ଠ ଥିଲା, କିନ୍ତୁ ଏବେ ସମସ୍ତଙ୍କର କର୍ମ ଭ୍ରଷ୍ଟ କାହିଁକି ହୋଇଯାଇଛି? ଉତ୍ତର: କାହିଁକି ନା ନିଜର ଅସଲ ଧର୍ମକୁ ଭୁଲି ଯାଇଛନ୍ତି। ଧର୍ମକୁ ଭୁଲିଯିବା କାରଣରୁ ହିଁ ଯେଉଁ କର୍ମ ସବୁ କରୁଛନ୍ତି ତାହା ଭ୍ରଷ୍ଟ ହୋଇଯାଉଛି। ବାବା ତୁମମାନଙ୍କୁ ନିଜର ସତ୍ୟ ଧର୍ମର ପରିଚୟ ଦେଉଛନ୍ତି, ତା ସହିତ ସାରା ବିଶ୍ୱର ଇତିହାସ ଭୂଗୋଳକୁ ମଧ୍ୟ ଶୁଣାଉଛନ୍ତି, ଯାହାକୁ ସମସ୍ତଙ୍କୁ ଶୁଣାଇବାକୁ ହେବ, ବାବାଙ୍କର ସତ୍ୟ ପରିଚୟ ଦେବାକୁ ହେବ। ଗୀତ: ମୁଖୁଡ଼ ଦେଖିଲେ ପ୍ରାଣୀ ଓମ୍ ଶାନ୍ତି। ଏ କଥା କିଏ କହୁଛନ୍ତି ଏବଂ କାହାକୁ କହୁଛନ୍ତି? ଏ କଥା ବାବା କହୁଛନ୍ତି। ଯେଉଁମାନଙ୍କୁ ପତିତରୁ ପାବନ କରାଉଛନ୍ତି ସେଇମାନଙ୍କୁ କହୁଛନ୍ତି। ପିଲାମାନେ ଜାଣିଗଲେଣି ଆମେ ଭାରତବାସୀ ଯେଉଁମାନେ ଦେବୀ ଦେବତା ଧର୍ମର ଥିଲେ, ସେଇମାନେ ଏବେ 84 ଜନ୍ମର ଚକ୍ର ଲଗାଇ ସତ୍ୱ ପ୍ରଧାନରୁ ସତ୍ୱ ରଜୋତ୍ତମ ଅବସ୍ଥାକୁ ଆସିଲେ। ବର୍ତ୍ତମାନ ତ ସମସ୍ତେ ସମ୍ପୂର୍ଣ୍ଣ ତମ ପ୍ରଧାନ ହୋଇଯାଇଛନ୍ତି। ଏବେ ପୁନର୍ବାର ପତିତମାନଙ୍କୁ ପାବନ କରୁଥିବା ବାବା କହୁଛନ୍ତି, ନିଜ ମନକୁ ପଚାର ଯେ କେଉଁ ପର୍ଯ୍ୟନ୍ତ ଆମେ ପୁଣ୍ୟ ଆତ୍ମା ହୋଇଛୁ। ଯେତେବେଳେ ତୁମେମାନେ ଦେବୀ ଦେବତା ଥିଲ ସେତେବେଳେ ସମ୍ପୂର୍ଣ୍ଣ ସତ୍ୱ ପ୍ରଧାନ ଥିଲ, ଯାହାକୁ ଆଦି ସନାତନ ଦେବୀ ଦେବତା ଧର୍ମ କୁହାଯାଉଥିଲା। ଏବେ କୌଣସି ଭାରତବାସୀ ନିଜକୁ ଦେବୀ ଦେବତା ଧର୍ମର କହୁନାହାନ୍ତି, ତେଣୁ ହିନ୍ଦୁ ତ କୌଣସି ଧର୍ମ ନୁହେଁ, କିନ୍ତୁ ପତିତ ହୋଇଯିବା କାରଣରୁ ନିଜକୁ ଦେବତା କହିପାରୁନାହାନ୍ତି। ସତ୍ୟ ଯୁଗରେ ଦେବତାମାନେ ପବିତ୍ର ଥିଲେ, ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ଯଥା ରାଜାରାଣୀ ତଥା ପ୍ରଜା ପବିତ୍ର ଥିଲେ। ଭାରତବାସୀମାନଙ୍କୁ ବାପା ମାନେ ପକାଇ ଦେଉଛନ୍ତି ଯେ ତୁମେ ପବିତ୍ର ପ୍ରବୃତ୍ତି ମାର୍ଗର ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ, ଯାହାକୁ ସ୍ୱର୍ଗ କୁହାଯାଉଥିଲା। ସେଠାରେ ଗୋଟିଏ ହିଁ ଧର୍ମ ଥିଲା। ପ୍ରଥମ ନମ୍ବର ମହାରାଜା ମହାରାଣୀ ଲକ୍ଷ୍ମୀ ନାରାୟଣ ଥିଲେ, ତାଙ୍କର ମଧ୍ୟ ରାଜବଂଶ ଥିଲା। ଭାରତ ବହୁ ଧନବାନ ଥିଲା, ତାହା ହେଉଛି ସତ୍ୟ ଯୁଗ। ପୁଣି ତୃତୀୟ ଯୁଗକୁ ଆସିଲ, ସେତେବେଳେ ମଧ୍ୟ ପୂଜ୍ୟ ଦେବୀ ଦେବତା ଅଥବା କ୍ଷତ୍ରିୟ କୁହାଯାଉଥିଲା, ତାହା ଲକ୍ଷ୍ମୀ ନାରାୟଣଙ୍କର ଏବଂ ଏହା ରାମ ସୀତାଙ୍କ ରାଜ୍ୟ। ଏହିଭଳି ରାଜବଂଶ ଚାଲିଲା। ଯେପରି ଖ୍ରୀଷ୍ଟିଆନ ମାନଙ୍କର ଏଡୱାର୍ଡ ଦି ଫାଷ୍ଟ ସେକେଣ୍ଡ ଏହିପରି ଚାଲିଥାଏ, ଭାରତରେ ମଧ୍ୟ ଏହିପରି ରାଜବଂଶ ଚାଲୁଥିଲା। 5000 ବର୍ଷର କଥା, ଅର୍ଥାତ 5000 ବର୍ଷ ପୂର୍ବରୁ ଭାରତରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, କିନ୍ତୁ ସେମାନେ ଏହି ରାଜ୍ୟ କେବେ ଓ କିପରି ପାଇଲେ ଏକଥା କେହି ଜାଣିନାହାନ୍ତି। ସେହି ସୂର୍ଯ୍ୟବଂଶୀମାନେ ପୁଣି ଚନ୍ଦ୍ରବଂଶୀରେ ଆସୁଛନ୍ତି, କାହିଁକି ନା ପୁନର୍ଜନ୍ମ ନେଇ ସିଡ଼ି ଓହ୍ଲାଇବାକୁ ହେବ। ଭାରତର ଏହି ଇତିହାସ ଭୂଗୋଳକୁ କେହି ବି ଜାଣିନାହାନ୍ତି। ବାପା ରଚୟିତା ଅଟନ୍ତି, ତେବେ ସତ୍ୟଯୁଗ ନୂଆ ଦୁନିଆର ହିଁ ରଚୟିତା ଅଟନ୍ତି। ବାପା କହୁଛନ୍ତି, ପିଲାମାନେ ତୁମେମାନେ ଆଜିଠାରୁ 5000 ବର୍ଷ ପୂର୍ବରୁ ସ୍ୱର୍ଗରେ ଥିଲ, ଏହି ଭାରତ ସ୍ୱର୍ଗ ଥିଲା ଯାହାକି ଏବେ ନର୍କ ହୋଇଯାଇଛି। ଦୁନିଆ ତ ବିଶ୍ୱର ଇତିହାସ ଭୂଗୋଳକୁ ଜାଣିନାହିଁ, ସେମାନେ ତ ଅଧା ଇତିହାସ ଜାଣିଛନ୍ତି। ସତ୍ୟଯୁଗ ଏବଂ ତ୍ରେତା ଯୁଗର ଇତିହାସ ଭୂଗୋଳକୁ କେହି ବି ଜାଣିନାହାନ୍ତି। ଋଷିମୁନିମାନେ ମଧ୍ୟ କହୁଛନ୍ତି ଯେ ଆମେ ରଚିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହୁଁ, ଜାଣିବେ ବା କିପରି? ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟକୁ ତ ବାବା ତୁମମାନଙ୍କୁ ହିଁ ବସି ବୁଝାଉଛନ୍ତି। ଶ୍ରୀ ବାବା ଭାରତରେ ହିଁ ଦିବ୍ୟ ଜନ୍ମ ନେଉଛନ୍ତି, ଯାହାଙ୍କର ସ୍ମାରକୀ ସ୍ୱରୂପ ଶିବ ଜୟନ୍ତୀ ପାଳନ ହେଉଛି। ଶିବ ଜୟନ୍ତୀ ପରେ ଗୀତା ଜୟନ୍ତୀ, ତା ସହିତ ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ହେବା ଦରକାର। କିନ୍ତୁ ଏହି ଜୟନ୍ତୀର ରହସ୍ୟକୁ ଭାରତବାସୀମାନେ ଜାଣିନାହାନ୍ତି ଯେ ଶିବ ଜୟନ୍ତୀ କେବେ ହୋଇଥିଲା। ଅନ୍ୟ ଧର୍ମାବଲମ୍ବୀମାନେ ତ ତୁରନ୍ତ କହିଦେବେ ବୁଦ୍ଧ ଜୟନ୍ତୀ ଖ୍ରୀଷ୍ଟ ଜୟନ୍ତୀ କେବେ ହୋଇଥିଲା। ଯଦି ଭାରତବାସୀମାନଙ୍କୁ ପଚାରିବ ଯେ ଶିବ ଜୟନ୍ତୀ କେବେ ହୋଇଥିଲା ତେବେ କେହି କହିପାରିବେ ନାହିଁ। ଶିବ ଭାରତକୁ ଆସି କ'ଣ କରିଥିଲେ ଏ କଥା କେହି ହେଲେ ଜାଣିନାହାନ୍ତି। ଶିବ ସବୁ ଆତ୍ମାମାନଙ୍କର ପିତା। ଆତ୍ମା ଅବିନାଶୀ। ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଛି। ଏହା 84 ଜନ୍ମର ଚକ୍ର ଅଟେ। ଶାସ୍ତ୍ରରେ ତ 84 ଲକ୍ଷ ଜନ୍ମର କାହାଣୀ ଲେଖିଦେଇଛନ୍ତି। ବାବା ଆଶିଷ ଠିକ କଥା କହୁଛନ୍ତି। ବାବାଙ୍କ ବ୍ୟତୀତ ଅନ୍ୟମାନେ ରଚୟିତା ଏବଂ ରଚନା ବିଷୟରେ ମିଛ କହୁଛନ୍ତି, କାହିଁକି ନା ଏହା ହେଉଛି ମାୟାର ରାଜ୍ୟ। ପ୍ରଥମେ ତୁମେମାନେ ପାରସ୍ପୁରୀ ଥିଲ। ଭାରତ ପାରସ୍ପୁରୀ ଥିଲା। ସୁନା ହୀରା ନୀଳାର ମହଲ ଥିଲା। ବାପା ବସି ରଚୟିତା ଓ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ଅର୍ଥାତ୍ ଦୁନିଆର ଇତିହାସ ଭୂଗୋଳର ଜ୍ଞାନ ଦେଉଛନ୍ତି। ଭାରତବାସୀ ଏକଥା ଜାଣିନାହାନ୍ତି ଯେ ଆମେ ପ୍ରଥମେ ପ୍ରଥମେ ଦେବୀ ଦେବତା ଥିଲୁ, ଏବେ ପତିତ କାଙ୍ଗାଳ ଧର୍ମଭ୍ରଷ୍ଟ ହୋଇଯାଇଛୁ, ନିଜର ଧର୍ମକୁ ହିଁ ଭୁଲି ଯାଇଛୁ। ଏହା ମଧ୍ୟ ଡ୍ରାମା ଅନୁସାରେ ହେବ, ତେଣୁ ଏହି ବିଶ୍ୱର ଇତିହାସ ଭୂଗୋଳ ବୁଦ୍ଧିରେ ଆସିବା ଦରକାର ନା। ଉଚ୍ଚରୁ ଉଚ୍ଚ ସର୍ବ ଆତ୍ମାଙ୍କର ପିତା ମୂଳ ଲୋକରେ ରହୁଛନ୍ତି, ପୁଣି ମଝିରେ ସୂକ୍ଷ୍ମ ଲୋକ ଏବଂ ଏହା ହେଉଛି ସ୍ଥୂଳ ଲୋକ। ସୂକ୍ଷ୍ମ ଲୋକରେ କେବଳ ବ୍ରହ୍ମ ବିଷ୍ଣୁ ଶଙ୍କର ରହୁଛନ୍ତି, ତାଙ୍କର ଅନ୍ୟ କୌଣସି ଇତିହାସ ଭୂଗୋଳ ନାହିଁ। ଏହା 3ଟି ମହଲା ଅଟେ। ଭଗବାନ 1 ଏବଂ ତାଙ୍କର ରଚନା ମଧ୍ୟ 1 ଅଟେ। ଯେଉଁ ଚକ୍ର ସର୍ବଦା ଘୁରି ଚାଲିଛି, ସତ୍ୟଯୁଗର ତ୍ରେତା ପୁଣି ଦ୍ୱାପର କଳିଯୁଗକୁ ଆସିବାକୁ ପଡିବ। 84 ଜନ୍ମର ହିସାବ ଦରକାର ନା, ଯାହାକୁ କେହି ବି ଜାଣିନାହାନ୍ତି ନା କୌଣସି ଶାସ୍ତ୍ରରେ ଅଛି। ତୁମେମାନେ ହିଁ 84 ଜନ୍ମର ପାଠ କରୁଛ। ବାବା ତ ଏହି ଚକ୍ରରେ ଆସୁନାହାନ୍ତି, ପିଲାମାନେ ହିଁ ପାବନରୁ ପତିତ ହେଉଛନ୍ତି, ସେଥିପାଇଁ ବାପାଙ୍କୁ ଡାକୁଛନ୍ତି। ବାପା ଏଠାକୁ ଆସି ଆମକୁ ପୁନର୍ବାର ପାବନ କର, ସେଇ ଜଣକୁ ହିଁ ସମସ୍ତେ ଡାକୁଛନ୍ତି। ରାବଣ ରାଜ୍ୟରେ ଯେଉଁମାନେ ଦୁଃଖୀ ହୋଇଯାଇଛନ୍ତି ତାଙ୍କୁ ଆସି ମୁକ୍ତ କରି ପୁଣି ରାମ ରାଜ୍ୟକୁ ନେଇଯାଅ। ଅଧକଳ୍ପ ରାମ ରାଜ୍ୟ ଏବଂ ଅଧକଳ୍ପ ରାବଣ ରାଜ୍ୟ। ଯେଉଁ ଭାରତବାସୀମାନେ ପବିତ୍ର ଥିଲେ ସେମାନେ ଏବେ ପତିତ ହୋଇଯାଇଛନ୍ତି। ବାମ ମାର୍ଗକୁ ଯିବା ଦ୍ୱାରା ପତିତ ହେବା ଆରମ୍ଭ ହେଉଛି ଏବଂ ସେବେଠାରୁ ଭକ୍ତି ମାର୍ଗ ମଧ୍ୟ ଆରମ୍ଭ ହେଉଛି। ଏବେ ତୁମମାନଙ୍କୁ ଜ୍ଞାନ ଶୁଣାଯାଉଛି, ଯାହାଦ୍ୱାରା ଅଧକଳ୍ପ 21 ଜନ୍ମ ପାଇଁ ତୁମେମାନେ ସୁଖର ବର୍ଷା ପାଉଛ। ଅଧକଳ୍ପ ଜ୍ଞାନର ପ୍ରାରବ୍ଧ ଚାଲୁଛି, ପୁଣି ରାବଣ ରାଜ୍ୟ ଆରମ୍ଭ ହେଉଛି, ତେଣୁ ତଳକୁ ଖସିବା ଆରମ୍ଭ ହେଉଛି। ତୁମେ ଦୈବୀ ରାଜ୍ୟରେ ଥିଲ, ଏବେ ଅସୁରୀ ରାଜ୍ୟକୁ ଆସିଯାଇଛ। ଏହାକୁ ନର୍କ ମଧ୍ୟ କୁହାଯାଉଛି। ତୁମେମାନେ ସ୍ୱର୍ଗରେ ଥିଲ, ପୁଣି 84 ଜନ୍ମ ଅତିକ୍ରାନ୍ତ କରି ନର୍କରେ ଆସି ପଡିଛ। ତାହା ସୁଖଧାମ ଥିଲା, ଏହା ହେଉଛି ଦୁଃଖଧାମ। ଏଠାରେ 100% ଅପବିତ୍ରତା ଅଛି। 84 ଜନ୍ମର ଚକ୍ର ଲଗାଇ ସେହି ଭାରତବାସୀମାନେ ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି। ଏହାକୁ ହିଁ ବିଶ୍ୱର ଇତିହାସ ଭୂଗୋଳ କୁହାଯାଉଛି। ଏହି ଚକ୍ର ତୁମ ଭାରତବାସୀଙ୍କର ଅନ୍ୟ ଧର୍ମାବଲମ୍ବୀମାନେ ତ 84 ଜନ୍ମ ନେଉନାହାନ୍ତି, ସେମାନେ ସତ୍ୟଯୁଗରେ ନଥାନ୍ତି। ସତ୍ୟଯୁଗ ଏବଂ ତ୍ରେତା ଯୁଗରେ କେବଳ ଭାରତ ହିଁ ଥିଲା। ପ୍ରଥମେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ପୁଣି ବୈଶ୍ୟବଂଶୀ, ଶୂଦ୍ରବଂଶୀମାନେ ଆସୁଛନ୍ତି, ଏବେ ପୁଣି ତୁମେମାନେ ବ୍ରାହ୍ମଣବଂଶୀ ହୋଇଛ, ପୁଣି ସତ୍ୟଯୁଗରେ ଦେବତାବଂଶୀ ହେବ। ଏହା ହେଉଛି ଭାରତର ବର୍ଣ୍ଣ। ଏବେ ତୁମେମାନେ ବ୍ରାହ୍ମଣ ହୋଇ ଶିବ ବାବାଙ୍କ ଠାରୁ ବର୍ଷା ନେଉଛ। 5000 ବର୍ଷ ପୂର୍ବ ଭଳି ବାବା ତୁମମାନଙ୍କୁ ପାଠ ପଢାଉଛନ୍ତି। କଳ୍ପ କଳ୍ପ ତୁମେମାନେ ପାବନ ହୋଇ ପୁଣି ପତିତ ହେଉଛ, ସୁଖଧାମକୁ ଯାଇ ପୁଣି ଦୁଃଖଧାମକୁ ଆସୁଛ, ଏବେ ପୁଣି ଶାନ୍ତିଧାମକୁ ଯିବାକୁ ହେବ, ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି। ଆତ୍ମା ଏବଂ ପରମାତ୍ମା କ'ଣ ଏକଥା କୌଣସି ବି ମନୁଷ୍ୟ ଜାଣିନାହାନ୍ତି, ଆତ୍ମା ମଧ୍ୟ ଏକ ତାରକା ବିନ୍ଦୁ ଅଟେ। କହୁଛନ୍ତି ବୃକୁଟି ମଧ୍ୟରେ ଚମକୁଛି ଅଜବ ତାରକା, ଏହା କେତେ ସୂକ୍ଷ୍ମ ବିନ୍ଦୁ ଅଟେ ଯାହାକୁ କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖି ହୁଏ। ବାସ୍ତବରେ ତାରକା ମଧ୍ୟ କୁହାଯିବ ନାହିଁ, ତାରକା ତ ବହୁତ ବଡ଼, କେବଳ ଦୂରରେ ଥିବା କାରଣରୁ ଛୋଟ ଦେଖାଯାଉଛି। ଏହା କେବଳ ଏକ ଉଦାହରଣ ଦିଆଯାଉଛି। ଆତ୍ମା ଏତେ ଛୋଟ ଯେପରି ଉପରେ ଥିବା ତାରା ଛୋଟ ଦେଖାଯାଇଥାଏ, ସେହିପରି ବାପାଙ୍କ ଆତ୍ମା ମଧ୍ୟ ଏକ ସୂକ୍ଷ୍ମ ବିନ୍ଦୁ ସଦୃଶ ଯାହାଙ୍କୁ ପରମାତ୍ମା କୁହାଯାଉଛି। ତାଙ୍କର ମହିମା ସମ୍ପୂର୍ଣ୍ଣ ଅଲଗା। ସିଏ ଏହି ମନୁଷ୍ୟ ସୃଷ୍ଟିର ଚୈତନ୍ୟ ବୀଜ ରୂପ ଅଟନ୍ତି, ତେଣୁ ତାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି। ତୁମ ଆତ୍ମାକୁ ମଧ୍ୟ ଏବେ ଜ୍ଞାନ ମିଳୁଛି, ଆତ୍ମା ହିଁ ଜ୍ଞାନ ଗ୍ରହଣ କରୁଛି। ଏତେ ଛୋଟ ଆତ୍ମାରେ 84 ଜନ୍ମର ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ତାହା ପୁଣି ଅବିନାଶୀ। ତୁମେ 84 ଜନ୍ମର ଚକ୍ର ଲଗାଇ ଆସିଛ, ଯାହାର ଶେଷ ହୋଇପାରିବ ନାହିଁ। ତୁମେ ମାନେ ଦେବତା ଥିଲା, ଦୈତ୍ୟ ହେଲା, ପୁଣି ଦେବତା ହେବାକୁ ପଡିବ। ସର୍ବଦା ଏହି ଚକ୍ର ଚାଲି ଆସୁଛି, ବାକି ତ ସବୁ ଶାଖା ଅଟେ। ଇସଲାମୀ, ବୌଦ୍ଧି ଆଦି କେହି 84 ଜନ୍ମ ନେଉ ନାହାନ୍ତି। ଏହି ଭାରତରେ ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ସମ୍ପୂର୍ଣ୍ଣ ପବିତ୍ର ଥିଲା, ପୁଣି 84 ଜନ୍ମ ନେଇ ସମସ୍ତେ ବିକାରୀ ହୋଇଯାଇଛନ୍ତି। ଏହାକୁ ବିକାରୀ ଦୁନିଆ କୁହାଯାଉଛି। 5000 ବର୍ଷ ପୂର୍ବରୁ ଏଠାରେ ପବିତ୍ରତା, ଶାନ୍ତି, ସମୃଦ୍ଧି ସବୁକିଛି ଥିଲା। ଏଇ କଥା ବାବା ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି। ମୁଖ୍ୟ କଥା ହେଲା ପବିତ୍ରତା, ସେଥିପାଇଁ ସମସ୍ତେ ତାଙ୍କୁ ଡାକୁଛନ୍ତି, ବାପା ଆପଣ ବିକାରୀରୁ ନିର୍ବିକାରୀ କରିବା ପାଇଁ ଆସନ୍ତୁ। ସେ ସଦ୍ଗତିଦାତା ଅଟନ୍ତି, ତେଣୁ ତାଙ୍କୁ ସଦ୍ଗୁରୁ କୁହାଯାଉଛି। ଏବେ ତୁମେମାନେ ବାପାଙ୍କ ଦ୍ୱାରା ଭିକାରୀରୁ ରାଜକୁମାର ଅଥବା ନରରୁ ନାରାୟଣ ଏବଂ ନାରୀରୁ ଲକ୍ଷ୍ମୀ ହେଉଛ, ଏହା ତୁମର ରାଜଯୋଗ ଅଟେ। ଭାରତକୁ ହିଁ ଏବେ ବାପାଙ୍କ ଦ୍ୱାରା ରାଜତ୍ଵ ମିଳୁଛି। ଆତ୍ମା ହିଁ 84 ଜନ୍ମ ନେଉଛି, ଆତ୍ମା ହିଁ ଶରୀର ଦ୍ୱାରା ପାଠ ପଢୁଛି। ଶରୀର ପଢୁ ନାହିଁ, ଆତ୍ମା ସଂସ୍କାର ନେଇଯାଉଛି। ମୁଁ ଆତ୍ମା ଏହି ଶରୀର ଦ୍ୱାରା ପଢୁଛି, ଏହାକୁ ଦେହି ଅଭିମାନୀ ଅବସ୍ଥା କୁହାଯାଉଛି। ଶରୀରରୁ ଆତ୍ମା ଅଲଗା ହୋଇଗଲେ ଶରୀର କୌଣସି କାମର ରହେ ନାହିଁ। ଆତ୍ମା କହୁଛି, ଏବେ ମୋ ପୁଣ୍ୟ ଆତ୍ମା ହେଉଛି। ମନୁଷ୍ୟ ଦେହ ଅଭିମାନରେ ଆସି କହିଦେଉଛନ୍ତି ଏହି କାମ କରୁଛି, କିନ୍ତୁ ତୁମେ ମାନେ ଏବେ ଜାଣୁଛ ମୁଁ ଆତ୍ମା, ଏହା ମୋର ଶରୀର ଅଟେ। ପରମାତ୍ମା ବାବାଙ୍କ ଦ୍ୱାରା ମୋ ଆତ୍ମା ପଢୁଛି। ଏବେ ବାବା କହୁଛନ୍ତି ମୋତେ ମନେ ପକ, ତୁମେ ମାନେ ସ୍ୱର୍ଣ୍ଣିମ ଯୁଗରେ ସତ ପ୍ରଧାନ ଥିଲା, ପୁଣି ତୁମ ଆତ୍ମାରେ ଘାତ ପଡିଲା, ଏହିପରି ଘାତ ପଡି ପଡି ତୁମେ ମାନେ ପାପନରୁ ପତିତ ହୋଇଯାଇଛ, ଏବେ ପୁଣି ପାପନ ହେବାକୁ ପଡିବ। ସେଥିପାଇଁ ସମସ୍ତେ ତାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ଆସ, ଆସି ଆମକୁ ପାପନ କର। ସେଥିପାଇଁ ବାବା ରାୟ ଦେଉଛନ୍ତି, ହେ ଆତ୍ମା ମାନେ ମୋତେ ସ୍ମରଣ କରିଲେ ତୁମଠାରୁ ଖାଦ ବାହାରି ଯିବ ଏବଂ ପାପନ ହୋଇଯିବ। ଏହାକୁ ପ୍ରାଚୀନ ଯୋଗ କୁହାଯାଉଛି। ଏହି ୟାଦ ଅର୍ଥାତ ଯୋଗ ଅଗ୍ନି ଦ୍ୱାରା ଖାଦ ଭସ୍ମ ହେବ। ତେବେ ମୂଳ କଥା ହେଲା ପତିତରୁ ପାପନ ହେବା। ବର୍ତ୍ତମାନ ସାଧୁ ସନ୍ତ ଆଦି ସମସ୍ତେ ପତିତ ଅଟନ୍ତି, ପାପନ ହେବାର ଉପାୟ ବାପା ହିଁ ବତାଉଛନ୍ତି, କହୁଛନ୍ତି ମୋତେ ମନେ ପକାଅ, ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ। ଖାଇବା, ପିଇବା, ଚାଲିବା, ବୁଲିବା ସମୟରେ ମଧ୍ୟ ବାପାଙ୍କୁ ମନେ ପକାଅ, କାହିଁକି ନା ତୁମେ ସବୁ ଆତ୍ମା ରୂପେ ପ୍ରେମିକା ମାନଙ୍କର ପ୍ରେମିକ ହେଉଛି ମୁଁ। ତୁମମାନଙ୍କୁ ପାବନ କରିଯାଇଥିଲି, ପୁଣି ତୁମେମାନେ ପତିତ ହୋଇଯାଇଛ। ସବୁ ଭକ୍ତମାନେ ପ୍ରେମିକା ଅଟନ୍ତି। ପ୍ରେମିକ ସେ ବାବା କହୁଛନ୍ତି, ଯଦିଓ ଶରୀର ଦ୍ୱାରା କର୍ମ କରୁଛ, କିନ୍ତୁ ବୁଦ୍ଧି ଦ୍ୱାରା ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ। ଏଥିରେ ବହୁତ ପରିଶ୍ରମ ରହିଛି। ତେବେ ବର୍ଷା ପାଇବା ପାଇଁ ବାପାଙ୍କୁ ବହୁତ ମନେ ପକାଇବା ଦରକାର ନା? ଯିଏ ଯେତେ ଅଧିକ ମନେ ପକାଇବ ତାକୁ ବର୍ଷା ମଧ୍ୟ ସେତେ ସେତେ ଅଧିକ ମିଳିବ। ଏହା ହିଁ ହେଉଛି ଯୋଗର ଯାତ୍ରା। ଯିଏ ଯେତେ ଅଧିକ ଯୋଗ କରିବେ ସିଏ ସେତେ ପବିତ୍ର ହୋଇ ଆସି ମୋ ଘଡ଼ାର ହାର ହେବେ। ସବୁ ଆତ୍ମାମାନଙ୍କର ନିରାକାରୀ ଦୁନିଆରେ ଏକ ବଂଶାବଳୀ ରହିଛି, ତାହାକୁ ଇନକର୍ପୋରିଆଲ ଟ୍ରି ଅର୍ଥାତ୍ ନିରାକାରୀ ଆତ୍ମାମାନଙ୍କର ବୃକ୍ଷ କୁହାଯାଉଛି। ଏହା କର୍ପୋରିଆଲ ଟ୍ରି ଅର୍ଥାତ୍ ସାକାରୀ ମନୁଷ୍ୟ ସୃଷ୍ଟି ରୂପେ ବୃକ୍ଷ। ଏବେ ନିରାକାରୀ ଦୁନିଆରୁ ସମସ୍ତଙ୍କୁ କ୍ରମ ଅନୁସାରେ ଆସିବାକୁ ହିଁ ହେବ ଏବଂ ଆସୁଛନ୍ତି ମଧ୍ୟ। ଏହି ସୃଷ୍ଟି ରୂପୀ ବୃକ୍ଷ କେତେ ବଡ଼, ଆତ୍ମା ଏଠାକୁ ପାଠ କରିବାକୁ ଆସୁଛି। ସବୁ ଆତ୍ମା ମାନେ ଏହି ଡ୍ରାମାର ଅଭିନେତା ଅଟନ୍ତି। ଆତ୍ମା ଅବିନାଶୀ ହେବା ସହିତ ସେଥିରେ ଅବିନାଶୀ ପାଠ ମଧ୍ୟ ରହିଛି। ଡ୍ରାମା କେବେ ଆରମ୍ଭ ହେଲା ଏ କଥା କେହି କହିପାରିବେ ନାହିଁ। ଡ୍ରାମା ଏହିପରି ଘୁରି ଚାଲିଛି। ଭାରତବାସୀ ପ୍ରଥମେ ପ୍ରଥମେ ସୁଖରେ ଥିଲେ, ପୁଣି ଦୁଃଖକୁ ଆସିଲେ, ଏବେ ପୁଣି ଶାନ୍ତିଧାମକୁ ଯିବେ। ବାପା ପ୍ରଥମେ ସୁଖଧାମକୁ ପଠାଇ ଦେବେ, ଏଥିରେ ଯିଏ ଯେତେ ପୁରୁଷାର୍ଥ କରିବେ ସେତେ ଉଚ୍ଚପଦ ପାଇବେ। ବାପା ରାଜଧାନୀ ସ୍ଥାପନ କରୁଛନ୍ତି, ସେଠାରେ ପୁରୁଷାର୍ଥ ଅନୁସାରେ ରାଜପଦ ପାଇବେ। ସତ୍ୟ ଯୁଗରେ ତ ନିଶ୍ଚିନ୍ତ ଭାବରେ କମ୍ ମନୁଷ୍ୟ ରହିବେ। ଆଦି ସନାତନ ଦେବୀ ଦେବତା ଧର୍ମର ବୃକ୍ଷ ବହୁତ ଛୋଟ, ବାକି ସବୁ କିଛି ବିନାଶ ହୋଇଯିବ। ଏହି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି ଅର୍ଥାତ୍ ସ୍ୱର୍ଗର ଗେଟ୍ ଖୋଲୁଛି। 5000 ବର୍ଷ ପୂର୍ବରୁ ମଧ୍ୟ ଏହି ଲଢେଇ ପରେ ସ୍ୱର୍ଗର ସ୍ଥାପନା ହୋଇଥିଲା, ଅନେକ ଧର୍ମର ବିନାଶ ହୋଇଥିଲା, ଏହାକୁ କଲ୍ୟାଣକାରୀ ଲଢେଇ କୁହାଯାଉଛି। ଏବେ ନର୍କର ଦ୍ୱାର ଖୋଲୁଛି, ପୁଣି ସ୍ୱର୍ଗର ଦ୍ୱାର ଖୋଲିବ। ସ୍ୱର୍ଗର ଦ୍ୱାର ବାବା ଖୋଲୁଛନ୍ତି, ନର୍କର ଦ୍ୱାର ରାବଣ ଖୋଲୁଛି। ବାବା ବର୍ଷା ଦେଉଛନ୍ତି, ରାବଣ ଅଭିଶାପ ଦେଉଛି, ଏ କଥା ଦୁନିଆ ଜାଣିନାହିଁ। ଏବେ ମୁଁ ତୁମମାନଙ୍କୁ ବୁଝାଉଛି। ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ବିଶାଳ ବ୍ରହ୍ମାଣ୍ଡର ଜ୍ଞାନ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଜ୍ଞାନ ତ ତୁମେମାନେ ହିଁ ଦେଇପାରିବ, କିନ୍ତୁ ତୁମେମାନେ ହେଉଛ ଗୁପ୍ତ, ତୁମମାନଙ୍କୁ ସେମାନେ ଚିହ୍ନି ନାହାନ୍ତି। ତୁମେମାନେ ଯୋଗବଳ ଦ୍ୱାରା ନିଜର ରାଜତ୍ୱ ନେଉଛ। ଲକ୍ଷ୍ମୀ ନାରାୟଣ ଏହି ରାଜ୍ୟ କିପରି ପାଇଥିଲେ ତାହା ତୁମେମାନେ ଜାଣିଛ। ଏହାକୁ ପୁରୁଷୋତ୍ତମ କଲ୍ୟାଣକାରୀ ଯୁଗ କୁହାଯାଉଛି। ଯେତେବେଳେ କି ବାପା ଆସି ପତିତମାନଙ୍କୁ ପାପନ କରୁଛନ୍ତି, ଶ୍ରୀକୃଷ୍ଣଙ୍କୁ ତ ସମସ୍ତେ ବାପା ବୋଲି କହିବେ ନାହିଁ, ନିରାକାରଙ୍କୁ ବାପା ବୋଲି କୁହାଯାଉଛି। ତେବେ ସେହି ବାବାଙ୍କୁ ସ୍ମରଣ କରି ପାପନ ହେବାକୁ ପଡ଼ିବ, ସେଥିପାଇଁ ବିକାରକୁ ନିଶ୍ଚିନ୍ତ ଛାଡ଼ିବାକୁ ପଡ଼ିବ। ଭାରତ ନିର୍ବିକାରୀ ସୁଖଧାମ ଥିଲା, ଏବେ ବିକାରୀ ଦୁଃଖଧାମ ହୋଇଯାଇଛି। ୱର୍ଥ ନଟ୍ ଏ ପେନି ଅର୍ଥାତ୍ ପାଇ ପଇସାର ମୂଲ୍ୟ ହୋଇଯାଇଛି। ଏହା ମଧ୍ୟ ଡ୍ରାମାର ଖେଳ ଅଟେ, ଯାହାକୁ ବୁଦ୍ଧିରେ ଧାରଣ କରି ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପୂର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ଯୋଗ ବଳ ଦ୍ୱାରା ପାପନ ହୋଇ ବାପାଙ୍କର ଗଳାର ହାର ହେବାକୁ ପଡ଼ିବ। କର୍ମ ଧନ୍ଦା କରି ମଧ୍ୟ ବାବାଙ୍କ ସ୍ମୃତିରେ ରହି ବିକର୍ମଜିତ ହେବାକୁ ପଡ଼ିବ। ନମ୍ବର 2, ପୁଣ୍ୟ ଆତ୍ମା ହେବା ପାଇଁ ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ଦେହ ଅଭିମାନକୁ ଛାଡ଼ି ଦେହି ଅଭିମାନୀ ହେବାକୁ ପଡ଼ିବ। ବରଦାନ, ନିଜର ବୁଦ୍ଧି ରୂପୀ ନେତ୍ରକୁ କ୍ଲିୟର ଅର୍ଥାତ୍ ସ୍ପଷ୍ଟ ଏବଂ କେୟାରଫୁଲ ଅର୍ଥାତ୍ ସଜାଗ ରଖୁଥିବା ମାଷ୍ଟର ନଲେଜଫୁଲ ପାୱାରଫୁଲ ହେବ। ଯେପରି ଜ୍ୟୋତିଷ ନିଜର ଜ୍ୟୋତିଷ ବିଦ୍ୟା ଆଧାରରେ ଗ୍ରହ ନକ୍ଷତ୍ରର ଜ୍ଞାନ ଦ୍ୱାରା ଆସିବାକୁ ଯାଉଥିବା ବିପତ୍ତି ଗୁଡ଼ିକୁ ଜାଣିପାରିଥାନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ଆଗୁଆ ଭାବରେ ମାୟା ଦ୍ୱାରା ଆସିବାକୁ ଯାଉଥିବା ପରୀକ୍ଷା ଗୁଡ଼ିକ ପରଖି ନେଇ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ନିଜର ବୁଦ୍ଧି ରୂପୀ ନେତ୍ରକୁ କ୍ଲିୟର ରଖ ଏବଂ ସଜାଗ ରୁହ। ଦିନକୁ ଦିନ ଯୋଗ ଶକ୍ତିକୁ ବା ଶାନ୍ତିର ଶକ୍ତିକୁ ବଢ଼ାଅ, ଯାହାଦ୍ୱାରା ପୂର୍ବରୁ ହିଁ ଜଣାଯିବ ଯେ ଆଜି କିଛି ହେବାକୁ ଯାଉଛି। ଯଦି ମାଷ୍ଟର ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ଆତ୍ମା ଏବଂ ପାୱାରଫୁଲ ଅର୍ଥାତ୍ ଶକ୍ତିଶାଳୀ ଆତ୍ମା ହୋଇଯିବ, ତେବେ କେବେ ବି ତୁମର ପରାଜୟ ହୋଇପାରିବ ନାହିଁ। ସ୍ଲୋଗାନ, ପବିତ୍ରତା ହିଁ ନବୀନତା ଅଟେ ଏବଂ ଏହା ହିଁ ହେଉଛି ଜ୍ଞାନର ଆଧାର। ଅବ୍ୟକ୍ତ ଇସାରା ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ତୁମମାନଙ୍କର ଚାଲିଚଳନରେ ମଧୁରତା ଏବଂ ମନ ଭିତରେ ବେହଦର ବୈରାଗ୍ୟ ବୃତ୍ତି ରହୁ। ଯଦି ଏହି ଦୁଇଟି ଯାକ ସ୍ମୃତି ସର୍ବଦା କାୟମ ରହିଥିବ ତେବେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଯିବ। ମଧୁରତା ଏବଂ ନମ୍ରତା ଏହି ଦୁଇଟି ବିଶେଷ ଧାରଣା ଦ୍ୱାରା ସର୍ବଦା ବିଶ୍ୱ କଲ୍ୟାଣକାରୀ ମହାଧନୀ ବରଦାନୀ ହୋଇଯିବ ଏବଂ ସହଜରେ ସ୍ନେହର ପ୍ରମାଣ ଦେଇପାରିବ। ଆଚ୍ଛା, ଓମ୍ ଶାନ୍ତି।